ନମସ୍କାର, ମୋ ନାଁ ପୁଷ୍ପା ବେହେରା। ମୁଁ 18 ନମ୍ବର ୱାର୍ଡ ଗଙ୍ଗୁଆ ବସ୍ତିରୁ କହୁଛି। ଆମ ବସ୍ତିରେ ଲାଇନ୍ର ବ୍ୟବସ୍ଥା ନାହିଁ। ଲାଇନ୍ ଏପର୍ଯ୍ୟନ୍ତ 25 ବର୍ଷ ହେଲାଣି ଆମେ ବସ୍ରେ ରହିକିରି ଆସୁଛୁ। ଲାଇନ୍ର ବ୍ୟବସ୍ଥା ଏପର୍ଯ୍ୟନ୍ତ କିଛି ବି କରାଯାଏ ନାହିଁ। ଲାଇନ୍ ବି ଆସିନି, ଆମେ ଡିବି ଲଗେଇକିରି ରହୁଛୁ। ତାପରେ ଆମର କାହାର ବି ଲାଟିନ୍ର ବ୍ୟବସ୍ଥା ବି ନାହିଁ। ଯଦି ଆପଣମାନଙ୍କ ତରଫରୁ କିଛି ଯଦି ସୁବିଧା ମିଳିପାରନ୍ତା ଲାଟିନ୍ ପାଇଁ ଆଉ ଲାଇନ୍ ପାଇଁ, ଆମେ ବହୁତ ଖୁସିରେ ରୁହନ୍ତୁ ଆଉ ଆମେ ଚିର ଉପକୃତ ବି ହୁଅନ୍ତୁ।